ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଆଇବା ଜନଗଣନା ଜାତିଭିତ୍ତିକ ଆଧାରତି କରାଯିବା, କେନ୍ଦ୍ର କ୍ୟାବିନେଟ୍ ବୈଠକ ଥି ନିଆଗଲା ନିଷ୍ପତ୍ତି। ମୁମ୍ବାଇନ ଆଇବା କାଲିଠାନୁ ମୂଲ ହେବା ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ମନୋରଞ୍ଜନ ସମ୍ମିଳନୀ ୱେବ୍ସ 2025 ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟର 51 ଲକ୍ଷ ଚାଷୀଙ୍କୁ 1025 କୋଟି ସିଏମ୍ କିଷାନ ସାହାଜ ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ। ଆଉର୍ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସାରା ରାଜ୍ୟର ଚାଷୀମାନେ ଧାନ ବୁନିକିରି କଲେ ଅକ୍ଷିମୁଠି ଅନୁକୂଳ। ପୁରୀ ରଥଯାତ୍ରା ଲାଗି ମୂଲ ହେଲା ରଥ ତିଆରି, ସେଡ଼େ ସମ୍ବଲପୁର ଶୀତଳଷଷ୍ଠୀ ଲାଗି ହେଲା ଥାଳ ଉଠା ପରବ। ଏଥର ପୂରା ଖବର। ଆଇବା ଜନଗଣନା ଜାତିଭିତ୍ତିକ ଆଧାରତି କରବାର୍କେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାଥି ଆଜି ହୋଇଥିବା ସଂସଦୀୟ ବ୍ୟାପାର କ୍ୟାବିନେଟ୍ କମିଟି ବୈଠକଥି ଏ ବାବଦେ ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ର ସୂଚନା ଆଉ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍। ସେନ୍ତା କୁଶେର ଚାଷୀମାନେ ଇ ବଛର କ୍ୱିଣ୍ଟାଲ ପିଛା 355 ଟଙ୍କା ଦରତି କୁଶେର ବିକିପାରବେ ବୋଲି କ୍ୟାବିନେଟ୍ ବୈଠକଥି ନିଷ୍ପତ୍ତି ହୋଇଛି। ମୁମ୍ବାଇ ଜିଓ ୱାର୍ଲଡ କନ୍ଭେନ୍ସନ୍ ସେଣ୍ଟରଠାରେ ଆଇବା କାଲିଠାନୁ ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ମନୋରଞ୍ଜନ ସମ୍ମିଳନୀ ୱେବ୍ସ 2025 ମୂଲ ହେବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟକ୍ରମକେ ଉଦ୍ଘାଟନ କରିବେ। ଚାରିଦିନ ଧରିକରି ହେବାର୍କେ ଥିବା ଏହି କାର୍ଯ୍ୟକ୍ରମଟି ଭାରତ ସହିତ ପୃଥିବୀର ଭିନ୍ ଭିନ୍ ଦେଶର ଗଣମାଧ୍ୟମ ଆଉ ମନୋରଞ୍ଜନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇକରି ଅଭିଜ୍ଞତାର ଆଦାନ ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମ ଭାରତର ସୃଜନୀ ଅର୍ଥନୀତିକେ ବରକସ କରିବା ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ରାଜ୍ୟର 51 ଲକ୍ଷ ହିତାଧିକାରୀ ଚାଷୀଙ୍କୁ 1025 କୋଟି ଟଙ୍କାର ସିଏମ୍ କିଷାନ ସାହାଜ ବାଣ୍ଟିଛନ୍। ଭୁବନେଶ୍ୱର ବରମୁଣ୍ଡା ଓୟୁଏଟି ଫାର୍ମଠାରେ ଆଜି ରାଜ୍ୟସ୍ତରୀୟ କୃଷକ ଦିବସ ସମାରୋହଥି ମୁଖ୍ୟମନ୍ତ୍ରୀ ଯୋଗ ଦେଇକରି ଅକ୍ଷିମୁଠି ଅନୁକୂଳ କରବାର ସହିତ ଏହି ସାହାଜ ଟଙ୍କା ବାଣ୍ଟିଛନ୍। ଏଥି ପହିଲା ଥର 25,532 ଜଣ ସହରୀ ଇଲାକାର ଚାଷୀମାନଙ୍କୁ ସାମିଲ କରାଯାଇଛି। ଏହି ଅବସରରେ ଉଦ୍ବୋଧନ ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଇବା 5 ବର୍ଷ ଭିତରେ 15 ଲକ୍ଷ ହେକ୍ଟର ଜମିନ୍ଥି ଜଳସେଚନ ବ୍ୟବସ୍ଥା କରବାର୍କେ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ ବୋଲି କହିଛନ୍। ରାଜ୍ୟ ସରକାର ଭିନ୍ ଭିନ୍ କୃଷକ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିକରି ଚାଷୀମାନଙ୍କର ଅମଲ ଆର୍ ରୋଜଗାର ବଢ଼ାବାର ଚେଷ୍ଟା ଜାରି ରଖିଛନ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
50,16,938 ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ, ତା ସହିତ 49,482 ସଂଖ୍ୟକ ଭୂମିହୀନ କୃଷି ପରିବାରକୁ ଏବଂ ତାହା ସହିତ 2,382 ସଂଖ୍ୟକ ଜନଜାତି ଅର୍ଥାତ୍ ଆଦିବାସୀ କୃଷକ ପରିବାରକୁ ଏ ଖରିଫ ଫସଲ ଋତୁ ପାଇଁ 2025 ପାଇଁ ଆମେ ଆଜି 1025 କୋଟି ଟଙ୍କାର ସହାୟତା ରାଶି ସମସ୍ତ ଚାଷୀ ଭାଇମାନଙ୍କୁ 4,000 ଟଙ୍କାରୁ 2,000 ଟଙ୍କା ଆଜି ଦିଆଗଲା ପ୍ରଥମ କିସ୍ତିରେ।
ଏ ଅବସରରେ ମୁଖ୍ୟମନ୍ତ୍ରୀ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଲିଖିତ କୃଷକ ସଙ୍ଗୀତ ପୁସ୍ତକ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେଇକରି ଚାଷୀମାନଙ୍କୁ ବଜାର ଯୋଗାଇ ଦେବାର ସହିତ ତାଙ୍କର ଦରବର ଉଚିତ ଦାମ ଯୋଗାଇ ଦେବାରକେ ସରକାର ଚେଷ୍ଟା କରିଛନ୍ ବୋଲି କହିଛନ୍। ଭୁବନେଶ୍ୱର ଲୋକସେବା ଭବନ ମହିଳା ଆଉ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷନ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମହିଳା ଆଉ ଶିଶୁ ବିକାଶ ବିଭାଗର କାର୍ଯ୍ୟକ୍ରମମାନଙ୍କର ସମୀକ୍ଷା କରିଛନ୍। କାର୍ଯ୍ୟକ୍ରମଟି ରାଜ୍ୟକେ କୁପୋଷଣମୁକ୍ତ କରବାର ଲାଗି ମିଶନ ମୋଡ଼ଥି କାମ କରବାରକେ ଉପମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ପୋଷଣ ବାବଦେ ରାଜ୍ୟର ଚାରିଆଡ଼େ ଜନସଚେତନତା ସୃଷ୍ଟି କରବାରକେ ଉପମୁଖ୍ୟମନ୍ତ୍ରୀ କହିଛନ୍। ଇତାର ସହିତ ସୁଭଦ୍ରା ମମତା ସୂଚନା ଶିକ୍ଷା ଆଉ ଯୋଗାଯୋଗ କାର୍ଯ୍ୟକ୍ରମର ବିଲ୍ ସମୀକ୍ଷା କରିଛନ୍। ଓଡ଼ିଆ ଭାଷା ସାହିତ୍ୟ ଆର୍ ସଂସ୍କୃତି ବିଭାଗ ଆଉ ଓଡ଼ିଆ ସାହିତ୍ୟ ଏକାଡେମୀ ତରଫୁ ଭୁବନେଶ୍ୱର ଜୟଦେବ ଭବନଠାରେ ଗୀତଗୋବିନ୍ଦ ରଚୟିତା ଜୟଦେବଙ୍କର ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ସକାଳ ବେଳା ହୋଇଥିବାର କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗ ଦେଇକରି ଜୟଦେବଙ୍କର ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରିଥିଲେ। ଏ ଅବସରରେ ଶ୍ରୀ ଜୟଦେବ ଓ ଗୀତଗୋବିନ୍ଦ ଶୀର୍ଷକ ଆଲୋଚନାଚକ୍ର ହୋଇଥିଲା। କାମ କରୁଥିବା ବେଲ୍କେ ପିସିଆର୍ ଭ୍ୟାନ୍ ଦୁର୍ଘଟଣାଥି ଜୀବନ ହାରିଥିବା ହୋମଗାର୍ଡ ଜଗବନ୍ଧୁ ମାହାଲିଙ୍କର ପତ୍ନୀ ପ୍ରଭାସିନୀ ବେହେରା ଆଉ ଓପିଏଫ୍ ଯବାନ ଲୋକନାଥ ସବରଙ୍କର ପତ୍ନୀ ଦେବୀ ସବରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିଯୁକ୍ତିପତ୍ର ସହିତ 10 ଲକ୍ଷ ଲେଖା ସାହାଜ ଟଙ୍କା ଦେଇଛନ୍। ଲୋକସେବା ଭବନଠାରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ଇ ସାହାଜ ଦେଇଥିଲେ। ଭୁବନେଶ୍ୱର ଓୟୁଏଟି କୃଷି ଶିକ୍ଷା ସଦନ ଆଇବାକାଲ ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ଶ୍ରମିକ ଦିବସ ସମାରୋହ ଆୟୋଜନ କରାଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମଟି ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସାରା ରାଇଜର ଚାଷୀମାନେ ଆଜି ଧାନ ବୁନିକିରି ଅକ୍ଷିମୁଠି ଅନୁକୂଳ କରିଛନ୍। ଏ ଅବସରରେ ଭିନ୍ ଭିନ୍ ଜାଗାନ କୃଷିଭିତ୍ତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା କୃଷି ବିଜ୍ଞାନ କେନ୍ଦ୍ରନ ହୋଇଥିବା କୃଷି ଦିବସ କାର୍ଯ୍ୟକ୍ରମଟି ଯୋଗଦେଇକରି ଅକ୍ଷିମୁଠି ଅନୁକୂଳ କରିଛନ୍। ଭୁବନେଶ୍ୱର ଓୟୁଇଟି ଫାର୍ମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅକ୍ଷିମୁଠି ଅନୁକୂଳ କରିଥିବାର ବେଳେ ଭିନ୍ ଭିନ୍ ମନ୍ତ୍ରୀମାନେ ରାଇଜର ଭିନ୍ ଭିନ୍ ଜିଲ୍ଲାନ ଅକ୍ଷିମୁଠି ଅନୁକୂଳ କରିଛନ୍। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଭୋଜପୁରଠାରେ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳିତ ହୋଇଯାଇଛି। ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଅକ୍ଷିମୁଠି ଅନୁକୂଳ କରିକି କ୍ଷେତେ ଧାନ ବୁଣିଥିଲେ। ଏ ଅବସରରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଆଉ ଜିଲ୍ଲା କୃଷି ଅଧିକାରୀ ଉପସ୍ଥିତ ଥିଲେ। ତାର ଉତ୍ତରୁ ଭୋଜପୁର ମାର୍କେଟ ୟାର୍ଡଠାରେ ଜିଲ୍ଲାସ୍ତରୀୟ କୃଷି ଦିବସ ସମାରୋହ ହୋଇଥିଲା। ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଚକ୍ଲି ଫାର୍ମଠାରେ ଜିଲ୍ଲାସ୍ତରୀୟ କୃଷକ ଦିବସ କାର୍ଯ୍ୟକ୍ରମ ହୋଇଯାଇଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଯୋଗ ଦେଇକରି ଅକ୍ଷିମୁଠି ଅନୁକୂଳ କରିଛନ୍। ଏ ଅବସରରେ ଜିଲ୍ଲାର ପାଖାପାଖି 2 ଲକ୍ଷ ଚାଷୀଙ୍କୁ ସିଏମ୍ କିଷାନ ସାହାଯ୍ୟ ଟଙ୍କା ବାଣ୍ଟିକରି ଜିଲ୍ଲାର କିଛି ସଫଳ ଚାଷୀଙ୍କୁ ପୁରସ୍କୃତ କରାଯାଇଛି। ଅକ୍ଷୟ ତୃତୀୟା ଅବସରରେ ସୁବର୍ଣ୍ଣପୂର୍ଣ୍ଣ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ପରିସନ୍ନ ହୋଇଥିବା ସମାରୋହଟି ଅତିରିକ୍ତ ଜିଲ୍ଲାପାଳ ଏଞ୍ଜେଲିନା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଅକ୍ଷିମୁଠି ଅନୁକୂଳ କରିଥିଲେ। ଆଇବା ଖରିଫ ଋତୁଥି ଚାଷୀମାନଙ୍କର ଆୟକେ ଦ୍ୱିଗୁଣା କରବାର ଲକ୍ଷ୍ୟ ନେଇକରି ଅତ୍କା ଅର୍ଥକାରୀ ଫସଲ କରବାରକେ ଚେଷ୍ଟା କରାଯାଉଛି ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍। ଏ ବଛର ଜିଲ୍ଲାନ 1,28,000 ହେକ୍ଟର ଜମିନ୍ଥି ଧାନ ଚାଷ କରବାରକେ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍। ଝାରସୁଗୁଡ଼ା କୃଷି ବିଜ୍ଞାନ କେନ୍ଦ୍ରନ ହୋଇଥିବା କୃଷି ଦିବସ କାର୍ଯ୍ୟକ୍ରମଟି ବିଧାୟକ ଟଙ୍କଧର ତ୍ରିପାଠୀ ଅକ୍ଷିମୁଠି ଅନୁକୂଳ କରିଛନ୍। ଏ ଅବସରରେ ଚାଷୀମାନଙ୍କୁ ସିଏମ୍ କିଷାନ ସାହାଯ୍ୟ ଟଙ୍କା ଚେକ୍ ଦିଆଯାଇଛି। ବୌଦ୍ଧ ଜିଲ୍ଲା କୃଷି ବିଭାଗ ତରଫରୁ ହୋଇଥିବା ଅକ୍ଷୟ ତୃତୀୟା କାର୍ଯ୍ୟକ୍ରମଟି ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଯୋଗ ଦେଇକରି ଅକ୍ଷିମୁଠି ଅନୁକୂଳ କରିଛନ୍। ବଲାଙ୍ଗୀର ଜିଲ୍ଲା ଲର୍କିପାଲିଠାରେ ଥିବା ରାଜେନ୍ଦ୍ର ଏକ୍ସପେରିମେଣ୍ଟାଲ ଫାର୍ମଠାରେ ହୋଇଥିବା ଜିଲ୍ଲାସ୍ତରୀୟ କୃଷି ଦିବସ କାର୍ଯ୍ୟକ୍ରମଟି ଅତିରିକ୍ତ ଜିଲ୍ଲାପାଳ ଯୋଗ ଦେଇକରି ଅକ୍ଷିମୁଠି ଅନୁକୂଳ କରିଛନ୍। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ପୁରୀ ଶ୍ରୀକ୍ଷେତ୍ରନ ଆଜି ରଥ ତିଆରି କାମ ମୂଲ ହୋଇଛି। ଆଜି ପାହାନ୍ତିଆନୁ ମହାପ୍ରଭୁମାନଙ୍କର ନୀତିକାନ୍ତି ସରିଲା ଉତ୍ତରୁ ଚଳନ୍ତି ପ୍ରତିମାକେ ବିମାନ୍ତି ପିଚି କରାଯାଇକରି ରଥକଳାକେ ଆଜ୍ଞାମାଲ ଅଣାଯାଇଥିଲା। ତାର ଉତ୍ତରୁ ରଥକଳାନୁ ଆଘନୁ ରଖାଯାଇଥିବା ତିନିଖଣ ଧୋରା କାଠି କୁଢ଼ାରୀ ମାରିକରି ରଥ ତିଆରି ନୀତି ଅନୁକୂଳ ହୋଇଥିଲା। ଇତାର ସହିତ ଆଜିଠାନୁ ମହାପ୍ରଭୁମାନଙ୍କର 21 ଦିନିଆ ବାହାର ଚନ୍ଦନ ଯାତ୍ରା ଭିଲ ମୂଲ ହୋଇଛି। ରଥ ଅନୁକୂଳ ନୀତି ଉତ୍ତରୁ ମହାପ୍ରଭୁମାନଙ୍କର ଚଳନ୍ତି ପ୍ରତିମାଙ୍କୁ ନରେନ୍ଦ୍ର ପୁଷ୍କରିଣୀନୁ ନୌକା ବିହାର କରାଯାଇଥିଲା। ମହାପ୍ରଭୁମାନଙ୍କର ଇ ଲୀଳାଖେଳା ଦେଖିବାର ଲାଗି ଭକତମାନଙ୍କର ଜବର ଭିଡ଼ ଦେଖିବାରକେ ମିଳିଛି। ଆଜି ହେଉଛି ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟ ପରବ ଥାଳ ଉଠା ପରବ। ଦେବଦମ୍ପତିଙ୍କର ବିହା ଆଉ ଶୀତଳଷଷ୍ଠୀ ଯାତ୍ରା ଲାଗି ପାରମ୍ପରିକ ରୀତିନୀତି ଅନୁସାରେ ଥାଳ ଉଠାଯାଇକରି ବିହାର ନୀତି ନିର୍ଘଣ୍ଟ ହୋଇଛି। ନନ୍ଦପଡ଼ାର ବମ୍ ବରାଡ ବାଲୁଙ୍କେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା ଆଉ ମୁଦିପଡ଼ାର ଜାଗେଶ୍ୱର ବାବାଙ୍କ ସହିତ ସବୁ ଯାତ୍ରା କମିଟି ତରଫରୁ ଥାଳ ଉଠାଯାଇଛି। ଇତାର ସହିତ କନ୍ୟା ପିତାମାତା ବି ଚୟନ କରାଯାଇଛି। ଝାଡ଼ୁଆପଡ଼ା କମିଟିଥି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପତ୍ନୀ ପଦ୍ମିନୀଙ୍କ ସହିତ କନ୍ୟା ପିତାମାତା ହେବେ। ସେନ୍ତା ନନ୍ଦପଡ଼ା କମିଟିଥି ପ୍ରତାପ ନନ୍ଦ ପତ୍ନୀ ଲିପିକାଙ୍କ ସହିତ କନ୍ୟା ପିତାମାତା ହେବେ। କନ୍ୟା ପିତାମାତା ଚୟନ କରାଯିବାର ଉତ୍ତରୁ ନିଜ ନିଜର ପଡ଼ାନ ପୂଜାରୀମାନେ ଥାଳ ଧରିକରି ବୁଲିଛନ୍। ଥାଳ ଉଠାବାର ମାସେ ପରେ ଶୀତଳଷଷ୍ଠୀ ଯାତ୍ରା ହେବା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ 2 ଖେପେ ଚାଲିଥିବା ଯୁକ୍ତ 2 ପରୀକ୍ଷା ଖାତା ଦେଖା ଆଜି ଶେଷ ହୋଇଛି। ଆଇବା ମାସ 15 ତାରିଖ ତକ ପରୀକ୍ଷା ଫଲ ବାହାରିବା ବୋଲି ପରିଷଦ ତରଫରୁ କୁହାଯାଇଛି। ଏ ବଛର ମୋଟ 3,96,000 ଛାତ୍ରଛାତ୍ରୀ ଯୁକ୍ତ 2 ପରୀକ୍ଷା ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲାନ ଆଇବା 15 ତାରିଖନୁ 87 କେନ୍ଦ୍ର ଜରିଏ ଡାଲୁଆ ଧାନଘିନା ମୂଲ ହେବା। ଜିଲ୍ଲାପାଳ ଅନ୍ୟା ଦାସଙ୍କର ଅଧ୍ୟକ୍ଷତାତି ହୋଇଥିବା ଜିଲ୍ଲାସ୍ତରୀୟ ଧାନଘିନା କମିଟି ବୈଠକଟି ନିଷ୍ପତ୍ତି ନିଆଯାଇଛି। ବୈଠକର ନିଷ୍ପତ୍ତି ଅନୁସାରେ ଏ ବଛର ଜିଲ୍ଲା ପ୍ରଶାସନ ତରଫରୁ ପାଖାପାଖି 1,63,00,000 କ୍ୱିଣ୍ଟାଲ ଧାନ ଘିନ୍ବାର ଲକ୍ଷ୍ୟ ରଖାଯାଇଛି। ଏଥିଲାଗି ଜିଲ୍ଲାର 35,445 ଜଣ ଚାଷୀ ପଞ୍ଜିକୃତ ହୋଇଛନ୍। ବରଗଡ଼ ଜିଲ୍ଲା ପଦମପୁର ଉପଖଣ୍ଡ ଲକ୍ଷ୍ମରା ଗାଁ ଚଡ଼କ ମାରିକରି ଗୋଟେ ପରିବାରର 2 ଜଣଙ୍କର ଜୀବନ ଯାଇଛି। ଖବର ପାଇକରି ପ୍ରଶାସନିକ ଅଧିକାରୀମାନେ ଘଟଣା ଛାନ୍ବିନ୍ ମୂଲ କରିଛନ୍। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ରାଇଜର ବଡ଼ଭାଗୀ ଇଲାକାନ ଧୁକାଗଡ଼ି ସହିତ ହାଲକାନୁ ମଧ୍ୟମ ଧରଣ ବର୍ଷା ହୋଇପାରେ। କିଛିଟା ଜାଗାନୁ 40-50 କିଲୋମିଟର ବେଗେ ପବନ ବୋହିପାରେ। ଜବର ବର୍ଷା ଆର୍ କରାମାଡ଼କି ନେଇକରି ପଶ୍ଚିମ ଓଡ଼ିଶା ସହିତ 20 ଜିଲ୍ଲାକେ ପାଣିପାଗ କେନ୍ଦ୍ର ସତର୍କ କରିଛି। ଶେଷ ମୁଖିଆ ଖବର ଫେରଖାଏ ଆଇବା ଜନଗଣନା ଜାତିଭିତ୍ତିକ ଆଧାରଟି କରାଯିବା କେନ୍ଦ୍ର କ୍ୟାବିନେଟ୍ ବୈଠକଟି ନିଆଗଲା ନିଷ୍ପତ୍ତି। ମୁମ୍ବାଇନ ଆଇବା କାଲିଠାନୁ ମୂଲ ହେବା ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ମନୋରଞ୍ଜନ ସମ୍ମିଳନୀ ୱେବ୍ସ 2015 2025 ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟର 51 ଲକ୍ଷ ଚାଷୀଙ୍କୁ 1025 କୋଟି ସିଏମ୍ କିଷାନ ସାହାଯ୍ୟ ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ। ଆଉର୍ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସାରା ରାଜ୍ୟର ଚାଷୀମାନେ ଧାନ ବୁନିକିରି କଲେ ଅକ୍ଷିମୁଠି ଅନୁକୂଲ। ସମ୍ବଲପୁର ଶୀତଳଷଷ୍ଠୀ ଲାଗି ହେଲା ଥାଳ ଉଠା ପରବ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।